ମୋ କଲେଜ ପଢ଼ା ଦିନରେ ମୋ କବିତା ଲୋଭି ମନ ଉପରେ ରାଜତ୍ୱ କରୁଥିଲେ ଦୁଇ ଜଣ କବି, ଜଣେ ରମାକାନ୍ତ ରଥ ଆଉ ଜଣେ ଗୁରୁପ୍ରସାଦ ମହାନ୍ତି। ଗୁରୁପ୍ରସାଦଙ୍କର ଗୋଟିଏ କବିତାର ଲାଇନ୍ ମୁଁ ସେତିକିବେଳେ ଭୁଲି ପାରୁନଥିଲି। ହସି ହସି ଝରିଗଲା ସିମେଣ୍ଟର ଚଟାଣ ଉପରେ ସୁନାର ଝରଣା, ସେହି ସୁନାର ଝରଣା କେତେବେଳେ ମୋ ଗୀତ ଭିତରେ ପଶିଗଲା ଜାଣିପାରିଲିନି।
ঝরু ঝরু গলু।